ఆకాశవాణి సంవాద పొడుచుంది చందన్ ఘోష్ ముఖ్య సంవాద. ప్రధానమంత్రి నిజర పంచరాష్ట్రీయ గస్తర ద్వితీయ పర్యాయ పహుంచిలే త్రినిదాద్ టొబాగోరే. ଦେଶରେ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ଅଧିକ ସଶକ୍ତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସହରାଞ୍ଚଳ ପୌର ସଂସ୍ଥାଗୁଡ଼ିକୁ ଲୋକସଭା ବାଚସ୍ପତିଙ୍କ ଆହ୍ୱାନ. ରାଞ୍ଚିରେ ଜାତୀୟ ମହିଳା ଓ ଶିଶୁ ବିକାଶ ପ୍ରତିଷ୍ଠାନର ନୂତନ ଆଞ୍ଚଳିକ କେନ୍ଦ୍ର ଆଜି ହେବ ଉଦ୍ଘାଟିତ. ବିହାର ବିଧାନସଭା ନିର୍ବାଚନ ଲାଗି ଆସନ୍ତା ଅଗଷ୍ଟ 1 ଦିନ ପ୍ରକାଶ ପାଇବ ଚିଠା ଭୋଟର ତାଲିକା. ଏବଂ ଶୁଭମନ୍ ଗିଲ୍ଙ୍କ 200 ସହିତ ଇଂଲଣ୍ଡ ବିପକ୍ଷରେ 587 ରନ୍ରେ ଶେଷ ହେଲା ଭାରତର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ତ୍ରିନିଦାଦ ଓ ଟବାଗୋରେ ପହଞ୍ଚିଛନ୍ତି. ପୋର୍ଟ ଅଫ୍ ସ୍ପେନ୍ର ବିମାନ ବନ୍ଦରଠାରେ ଶ୍ରୀ ମୋଦିଙ୍କୁ ତାଙ୍କର ତ୍ରିନିଦାଦ ଓ ଟବାଗୋର ପ୍ରତିପକ୍ଷ କମଲା ପ୍ରସାଦ ବିଶେଷାଙ୍କ ସମେତ ତାଙ୍କ କ୍ୟାବିନେଟ୍ର ଅନେକ ସଦସ୍ୟ ଓ ମାନ୍ୟଗଣ୍ୟ ବ୍ୟକ୍ତି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ. ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ସେଠାରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯିବା ସହିତ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯାଇଥିଲା. ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି, ବହୁ ବର୍ଷ ଆଗରୁ ଅନେକ ଭାରତୀୟ ତ୍ରିନିଦାଦ ଓ ଟବାଗୋକୁ ଆସିଥିଲେ. ସମୟାନୁକ୍ରମେ ସମ୍ପୃକ୍ତ ଭାରତୀୟମାନେ ଏହି ଦେଶରେ ବିଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷ ପ୍ରତିପାଦିତ କରିବା ସହିତ ବିକାଶ ପଥରେ ସହାୟକ ହୋଇପାରିଛନ୍ତି. ପୋର୍ଟ ଅଫ୍ ସ୍ପେନ୍ଠାରେ ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ତାଙ୍କୁ ପ୍ରଦାନ କରାଯାଇଥିବା ଅଭିନବ ସ୍ୱାଗତ ସମ୍ବର୍ଦ୍ଧନା ଲାଗି ଶ୍ରୀ ମୋଦି କୃତଜ୍ଞତା ଜଣାଇଛନ୍ତି. ଭାରତୀୟ ସମ୍ପ୍ରଦାୟଙ୍କ ପକ୍ଷରୁ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ତ୍ରିନିଦାଦ ଓ ଟବାଗୋରେ ଭାରତୀୟ ସମୁଦାୟଙ୍କ ଯାତ୍ରା ସାହସିକତାର ପ୍ରତୀକ ଅଟେ. ସେମାନଙ୍କର ପୂର୍ବଜ ଏଠାକୁ କେବଳ ପ୍ରବାସୀ ଭାବେ ଆସିନଥିଲେ, ବରଂ ଏକ ଅନନ୍ତ ସଭ୍ୟତାର ବାର୍ତ୍ତାବହ ଥିଲେ ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି. 1999 ପରଠାରୁ ପ୍ରଧାନମନ୍ତ୍ରୀ ସ୍ତରୀୟ କୌଣସି ଭାରତୀୟ ନେତାଙ୍କର ଏହା ହେଉଛି ତ୍ରିନିଦାଦ ଓ ଟବାଗୋକୁ ପ୍ରଥମ ଗସ୍ତ. ଏହି ଦୁଇଦିନିଆ ଗସ୍ତ ଅବସରରେ ଶ୍ରୀ ମୋଦି ସେଠାକାର ରାଷ୍ଟ୍ରପତି ଖ୍ରୀଷ୍ଟେନ୍ କାର୍ଲା କାଙ୍ଗାଲୁ ଓ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ଆଲୋଚନା କରିବେ. ଏତଦ୍ବ୍ୟତୀତ ସେଠାକାର ସଂସଦର ଯୁଗ୍ମ ଅଧିବେଶନକୁ ମଧ୍ୟ ଶ୍ରୀ ମୋଦି ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି. ଗ୍ଲୋବାଲ୍ ସାଉଥ୍ ସହିତ ଭାରତର ସହଯୋଗକୁ ଅଧିକ ସଶକ୍ତ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଏହି ପଞ୍ଚରାଷ୍ଟ୍ରୀୟ ଗସ୍ତ ଅବସରରେ ଆର୍ଜେଣ୍ଟିନା ଗସ୍ତ କରିବେ. ସେଠାକାର ରାଷ୍ଟ୍ରପତି ଜାଭିୟର୍ ମିଲେଙ୍କ ନିମନ୍ତ୍ରଣ କ୍ରମେ ପ୍ରାୟ 57 ବର୍ଷ ପରେ ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଶ୍ରୀ ମୋଦି ଆଜିଠାରୁ 2 ଦିନ ଲାଗି ଆର୍ଜେଣ୍ଟିନା ଯିବେ. ଏହି ଅବସରରେ ଉଭୟ ନେତା ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା, କୃଷି, ଖଣିଜ ପଦାର୍ଥ, ତୈଳ ଓ ବାଷ୍ପ, ନବୀକରଣୀୟ ଶକ୍ତି, ବ୍ୟବସାୟ ଓ ପୁଞ୍ଜିନିବେଶ ଏବଂ ଜନସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ରରେ ଥିବା ସହଯୋଗ ସମ୍ପର୍କରେ ସମୀକ୍ଷା କରିବା ସହିତ ଦ୍ୱିପକ୍ଷୀୟ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଉପରେ ଆଲୋଚନା କରିବେ. ଦେଶରେ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ଅଧିକ ସଶକ୍ତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମସ୍ତ ସହରାଞ୍ଚଳ ପୌର ସଂସ୍ଥାଗୁଡ଼ିକୁ ଆହ୍ୱାନ ଦେଇଛନ୍ତି. ହରିୟାଣାର ମାନସାରଠାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସହରାଞ୍ଚଳ ପୌର ସଂସ୍ଥାଗୁଡ଼ିକର ଅଧ୍ୟକ୍ଷମାନଙ୍କ ପ୍ରଥମ ଜାତୀୟସ୍ତରୀୟ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି. ଶ୍ରୀ ବିର୍ଲା କହିଛନ୍ତି, ସହରାଞ୍ଚଳ ପୌର ସଂସ୍ଥାଗୁଡ଼ିକରେ ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ଭଳି ଗଣତାନ୍ତ୍ରିକ ପ୍ରକ୍ରିୟାଗୁଡ଼ିକୁ ସାମିଲ କରିବାର ଗୁରୁତ୍ୱ ରହିଛି. ସହରାଞ୍ଚଳ ପୌର ସଂସ୍ଥାଗୁଡ଼ିକୁ ଶ୍ରୀ ବିର୍ଲା ଜନସାଧାରଣଙ୍କ ନିକଟତମ ଶାସନ ବ୍ୟବସ୍ଥା ରୂପେ ଅଭିହିତ କରିବା ସହିତ ଏହାକୁ ନାଗରିକ କୈନ୍ଦ୍ରିକ କରିବା ଉପରେ ଆଲୋକପାତ କରିଛନ୍ତି. ଏହି ଦୁଇଦିନିଆ ସମ୍ମିଳନୀର ବିଷୟବସ୍ତୁ ରହିଛି ଦେଶ ନିର୍ମାଣ ଏବଂ ସାମ୍ବିଧାନିକ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସଶକ୍ତ କରିବା ଦିଗରେ ସହରାଞ୍ଚଳ ପୌର ସଂସ୍ଥାଗୁଡ଼ିକର ଭୂମିକା. କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଆଜି ଝାଡ଼ଖଣ୍ଡର ରାଞ୍ଚିରେ ସାବିତ୍ରୀବାଈ ଫୁଲେ ଜାତୀୟ ମହିଳା ଓ ଶିଶୁ ବିକାଶ ପ୍ରତିଷ୍ଠାନର ନୂତନ ଆଞ୍ଚଳିକ କେନ୍ଦ୍ରର ଉଦ୍ଘାଟନ କରିବେ. ଏହି ନୂତନ ଆଞ୍ଚଳିକ କେନ୍ଦ୍ର ଦେଶର ପୂର୍ବାଞ୍ଚଳରେ କ୍ଷମତା ନିର୍ମାଣ ପ୍ରଚେଷ୍ଟାର ବିକେନ୍ଦ୍ରୀକରଣ କରିବା ସହିତ ଉନ୍ନତ ସେବା ପ୍ରଦାନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ. ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ଏହି କେନ୍ଦ୍ରରେ ମିଶନ ଶକ୍ତି, ମିଶନ ବାତ୍ସଲ୍ୟ, ମିଶନ ସକ୍ଷମ ଅଙ୍ଗନବାଡ଼ି ଓ ପୋଷଣ 2.0 ଲାଗି ତାଲିମ ଏବଂ ଗବେଷଣା କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯିବ. ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡ ଉପରେ ଏହି କେନ୍ଦ୍ର ବିଶେଷ ଧ୍ୟାନ ଦେଇ କେନ୍ଦ୍ରୀୟ ଯୋଜନାଗୁଡ଼ିକର ତୃଣମୂଳ ସ୍ତରରେ କାର୍ଯ୍ୟାନ୍ୱୟନକୁ ସୁଦୃଢ଼ କରିବା ସହିତ ସ୍ଥାନୀୟ ଆବଶ୍ୟକତା ପୂରଣ କରିବା ଦିଗରେ କାର୍ଯ୍ୟ କରିବ. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିହାର ବିଧାନସଭା ନିର୍ବାଚନ ଲାଗି ଆସନ୍ତା ଅଗଷ୍ଟ 1 ଦିନ ଚିଠା ଭୋଟର ତାଲିକା ପ୍ରକାଶିତ ହେବ। ନିର୍ବାଚନକୁ ଅବାଧ ନିରପେକ୍ଷ ତଥା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବା ଲାଗି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ନୂଆଦିଲ୍ଲୀଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ କରିଥିବା ବୈଠକରୁ ଏହି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ ଜୁନ୍ 25 ଜୁଲାଇ 3 ମଧ୍ୟରେ ବିହାରର ପ୍ରାୟ 7,90,00,000 ଭୋଟରଙ୍କୁ ଗଣନା ଫର୍ମ ମୁଦ୍ରଣ ଓ ବଣ୍ଟନ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଗଣନା ଫର୍ମ ପୂରଣ କରାଯିବ ଓ ଜୁଲାଇ 25 ପୂର୍ବରୁ ଦାଖଲ କରାଯିବ। ବିହାରରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିଯୁକ୍ତ 1,54,000 ଅଧିକ ବୁଥ୍ସ୍ତରୀୟ ଏଜେଣ୍ଟଙ୍କ ସକ୍ରିୟ ଅଂଶଗ୍ରହଣ ପ୍ରକ୍ରିୟାକୁ ମଧ୍ୟ ସ୍ୱଚ୍ଛ ଭାବରେ ସମ୍ପନ୍ନ କରାଯାଉଛି ବୋଲି ଏହି ବୈଠକରେ କୁହାଯାଇଛି। ଟେଲିଭିଜନ ରେଟିଂ ସଂସ୍ଥା 2014 ନିର୍ଦ୍ଦେଶାବଳୀରେ କେତେକ ସଂଶୋଧନ କରିବା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଟେଲିଭିଜନ ରେଟିଂ ଲାଗି ଏକାଧିକ ସଂସ୍ଥାକୁ ଅନୁମତି ଦେବା, ପୁରୁଣା ମୂଲ୍ୟାଙ୍କନ ବ୍ୟବସ୍ଥାକୁ ଏକ ପ୍ରଯୁକ୍ତିଗତ ସହାୟତା ପ୍ରଦାନ କରିବା ଏବଂ ଆଧୁନିକ ଉପାୟରେ ମୋବାଇଲ ଦର୍ଶକଙ୍କ ସଂଖ୍ୟା ଗଣନା କରିବା ହେଉଛି ଏହି ଚିଠା ପ୍ରସ୍ତାବର ମୁଖ୍ୟ ଉଦ୍ଦେଶ୍ୟ। ମନ୍ତ୍ରଣାଳୟ ପକ୍ଷରୁ ଏହି ନୀତିଗତ ଚିଠା ଜାରି ହେବାର 30 ମଧ୍ୟରେ ସମସ୍ତ ପ୍ରତିପକ୍ଷ ଏବଂ ସାଧାରଣ ଜନତାଙ୍କ ନିକଟରୁ ଏ ସମ୍ପର୍କରେ ମତାମତ ଆମନ୍ତ୍ରଣ କରାଯାଉଛି। ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ପ୍ରଥମ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ପୃଥିବୀର କକ୍ଷପଥ ପ୍ରୟୋଗଶାଳାରେ ଏକ ମସ୍ତିଷ୍କ କମ୍ପ୍ୟୁଟର ଇଣ୍ଟରଫେସ୍ ବିକଶିତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଏକ ବ୍ଲଗ୍ ପୋଷ୍ଟରେ ଏହି ସୂଚନା ଦେଇଛି। ଲକ୍ଷ୍ନୌରେ ଜନ୍ମିତ ଶୁକ୍ଲା ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର ଅନ୍ୟ 3 ମହାକାଶଚାରୀଙ୍କ ସହିତ ଏକ୍ଜିୟମ୍ 4 ମିଶନର ଅଂଶସ୍ୱରୂପ ଆନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ 14 ବୈଜ୍ଞାନିକ ଅଭିଯାନରେ ଅଛନ୍ତି। 38 ବାର୍ଷିକ ଅମରନାଥ ଯାତ୍ରା ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍ ଏବଂ ମଧ୍ୟ କାଶ୍ମୀରର ଗନ୍ଦରବାର ଜିଲ୍ଲାର ବାଲତାଲ୍ଠାରୁ ଗତକାଲିଠାରୁ ଆରମ୍ଭ ହୋଇଛି। ଉଭୟ ରୁଟ୍ରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଯାତ୍ରା ଆରମ୍ଭ ହୋଇଛି। ହିମାଳୟ ପର୍ବତାଞ୍ଚଳରେ ଥିବା କାଶ୍ମୀର ଅଞ୍ଚଳରେ 12,756 ଫୁଟ ଉଚ୍ଚତାରେ ଅବସ୍ଥିତ ପବିତ୍ର ଅମରନାଥ ଗୁମ୍ଫା ବରଫ ଶିବଲିଙ୍ଗ ପାଇଁ ପ୍ରସିଦ୍ଧ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଶ୍ରୀଜୀଉଙ୍କର ନବମୀ ବା ସନ୍ଧ୍ୟା ଦର୍ଶନ ଅନୁଷ୍ଠିତ ହେବ। ଭକ୍ତମାନେ ଯେଭଳି ସୁରୁଖୁରୁରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଦର୍ଶନ କରିପାରିବେ ସେଥିଲାଗି ବ୍ୟାରିକେଡ୍ର ବ୍ୟବସ୍ଥା କରାଯାଇଛି। ଏହି ସମୟରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ବାହୁଡ଼ା ଯାତ୍ରା ଲାଗି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଏହାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା 6 ପର୍ଯ୍ୟନ୍ତ ଜନସାଧାରଣ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି। ଅନ୍ୟପକ୍ଷରେ ବାହୁଡ଼ା ଯାତ୍ରା ପୂର୍ବରୁ ଗତକାଲି ଶରଧାବାଲିରେ 3 ଦକ୍ଷିଣ ମୋଡ଼ ନୀତି ସମ୍ପନ୍ନ ହୋଇଛି। ବର୍ମିଂହାମ୍ର ଏଜବାଷ୍ଟନ୍ଠାରେ ଚାଲିଥିବା ଆଣ୍ଡରସନ୍ ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଭାରତର ଅଧିନାୟକ ଶୁଭମନ୍ ଗିଲ୍ 200 ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଏହି ସଫଳତା ହାସଲ କରିବା କ୍ଷେତ୍ରରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ତଥା ଏସୀୟ ଦଳର ଅଧିନାୟକ। ଶୁଭମନ୍ଙ୍କ 269 ରନ୍ ସହାୟତାରେ ଭାରତ ପ୍ରଥମ ଇନିଂସରେ ମୋଟ 587 ରନ୍ କରିବାରେ ସକ୍ଷମ ହୋଇଥିଲା। ଏହାର ଜବାବରେ ଇଂଲଣ୍ଡ ଦଳ ସେମାନଙ୍କ ପ୍ରଥମ ଇନିଂସରେ ଗତକାଲି ଖେଳ ଶେଷ ହେଲା ବେଳକୁ 3 ହରାଇ 77 ରନ୍ କରିଥିଲେ। ପୂର୍ବରୁ ଭାରତୀୟ ଦଳର ଅଧିନାୟକ ଭାବେ ମନସୁର ଅଲ୍ଲୀ ଖାଁ ପତାଉଡି, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର ଓ ଏମ୍ଏସ୍ ଧୋନି 200 ହାସଲ କରିସାରିଛନ୍ତି। ଏହି 5 ବିଶିଷ୍ଟ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ 5 ବିଜୟ ହାସଲ କରି 1-0 ଅଗ୍ରଣୀ ରହିଛି। ୱିମ୍ବଲଡନ୍ ଟେନିସ୍ର ପୁରୁଷ ଡବଲ୍ସ ବର୍ଗର ଦ୍ୱିତୀୟ ପର୍ଯ୍ୟାୟକୁ ଯିବା ଲାଗି ଭାରତର ଏନ୍ ଶ୍ରୀରାମ ବାଲାଜୀ ଯୋଗ୍ୟତା ହାସଲ କରିଛନ୍ତି। ବାଲାଜୀ ଏବଂ ତାଙ୍କର ମେସ୍କିକୋ ଭାଗିଦାରୀ ମିଗୁଏଲ୍ ରିଏସ୍ ଭାରେଲା ଓ ଆମେରିକୀୟ ଯୋଡ଼ି ଲର୍ନର୍ ଟିଏନ୍ ଓ ଆଲେକ୍ଜାଣ୍ଡର କୋଭାସିଭ୍ଙ୍କୁ 6-4 ସେଟ୍ରେ ହରାଇଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ବାଲାଜୀ ଓ ଭାରେଲା ଯୋଡ଼ି ସ୍ପେନ୍ର ମାର୍ସେଲ୍ ଗ୍ରାନୁଲୋର ଓ ଆର୍ଜେଣ୍ଟିନାର ହୋରୋସିଓ ଜୋବାଲୋସ୍ଙ୍କ ଯୋଡ଼ିକୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଧାନମନ୍ତ୍ରୀ ନିଜର ପଞ୍ଚରାଷ୍ଟ୍ରୀୟ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ପହଞ୍ଚିଲେ ତ୍ରିନିଦାଦ ଓ ଟବାଗୋରେ। ଦେଶରେ ତୃଣମୂଳ ସ୍ତରରେ ଗଣତନ୍ତ୍ରକୁ ଅଧିକ ସଶକ୍ତ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସହରାଞ୍ଚଳ ପୌରସଂସ୍ଥାଗୁଡ଼ିକୁ ଲୋକସଭା ବାଚସ୍ପତିଙ୍କ ଆହ୍ୱାନ। ରାଞ୍ଚିରେ ଜାତୀୟ ମହିଳା ଓ ଶିଶୁ ବିକାଶ ପ୍ରତିଷ୍ଠାନର ନୂତନ ଆଞ୍ଚଳିକ କେନ୍ଦ୍ର ଆଜି ହେବ ଉଦ୍ଘାଟିତ ଏବଂ ଶୁଭମନ୍ ଗିଲ୍ଙ୍କ 200 ସହିତ ଇଂଲଣ୍ଡ ବିପକ୍ଷରେ 587 ରନ୍ରେ ଶେଷ ହେଲା ଭାରତର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସ। ସମ୍ବାଦ ଶେଷ ହେଲା।